ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହେଲା ମତଦାନ। ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍ର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ କରାଯିବ ନାହିଁ ବୋଲି ଇରାନ୍ର ସ୍ପଷ୍ଟୋକ୍ତି। ବିଶ୍ୱ ବଜାରରେ ବୟନଶିଳ୍ପ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ଭାରତର 3,16,000 କୋଟି ଟଙ୍କାର ବାଣିଜ୍ୟିକ କାରବାର ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 40 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଏଇ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି। ସକାଳ 7:00ରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିବ। ତାମିଲନାଡୁରେ 234 ବିଧାନସଭା ଆସନ ପାଇଁ 4,023 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। 5,73,43,000ରୁ ଅଧିକ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟର 75,064 ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସେହିଭଳି 249 ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର, 345 ମହିଳା ପରିଚାଳିତ କେନ୍ଦ୍ର, 71 ଦିବ୍ୟାଙ୍ଗ ପରିଚାଳିତ ଭୋଟ୍ ଗ୍ରହଣ କେନ୍ଦ୍ର ଏବଂ 79 ଯୁବ ପରିଚାଳିତ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ଆଜିର ମତଦାନ ଯେଭଳି ଶାନ୍ତିପୂର୍ଣ୍ଣ ତଥା ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ସେଥିଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏତଦ୍ବ୍ୟତୀତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରାଜ୍ୟର ବିଭିନ୍ନ ବୁଥ୍ରେ ପ୍ରାୟ 84,000 ପୁଲିସ୍ କର୍ମଚାରୀଙ୍କୁ ଏଥିଲାଗି ନିୟୋଜିତ କରାଯାଇଛି। ସେହିଭଳି କେନ୍ଦ୍ରୀୟ ସଶକ୍ତ ପୁଲିସ୍ ବାହିନୀର ଏବଂ ସିଆର୍ପିଏଫ୍ର ଅତିରିକ୍ତ 300 କମ୍ପାନୀକୁ ବିଭିନ୍ନ ଉତ୍ତେଜନା ପ୍ରବଣ ବୁଥ୍ ସମେତ କୌଣସି ଅଘଟଣକୁ ଏଡ଼ାଇବା ସହିତ ଶାନ୍ତି ବଜାୟ ରଖିବା ଲାଗି ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଲାଗି ଆଜି 16 ଜିଲ୍ଲାର 152 ଆସନରେ ମତଗ୍ରହଣ କରାଯାଉଛି। ଏହି ଜିଲ୍ଲାଗୁଡ଼ିକ ହେଲା ଦାର୍ଜିଲିଂ, କାଲିମପଙ୍ଗ, ଜଲପାଇଗୁଡ଼ି, ଆଲିପୁରଦୁଆର, କୁଚବିହାର, ଉତ୍ତର ଓ ଦକ୍ଷିଣ ଦିନାଜପୁର, ମାଲଦା, ମୁର୍ଶିଦାବାଦ, ବୀରଭୂମ, ପଶ୍ଚିମ ବର୍ଦ୍ଧମାନ, ପୁରୁଲିଆ, ବାଙ୍କୁଡ଼ା, ଝାଡ଼ଗ୍ରାମ ଏବଂ ପଶ୍ଚିମ ଓ ପୂର୍ବ ମେଦିନୀପୁର। 1,478 ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ଲଢୁଛନ୍ତି। ସେଥିମଧ୍ୟରେ 187 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରାୟ 3,000 ସହାୟକ ବୁଥ୍ ସମେତ 44,306 ବୁଥ୍ରେ ଭୋଟ୍ ଗ୍ରହଣ କରାଯିବ। ସେଥିମଧ୍ୟରେ 7,384 ବୁଥ୍କୁ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ କରାଯାଇଛି। 5,444 ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବା ସହିତ 207 ମଡେଲ ବୁଥ୍ ରହିଛି। ବାଲୁରଘାଟ ଏବଂ ଆସାନସୋଲ ଦକ୍ଷିଣ ବିଧାନସଭା ନିର୍ବାଚନ ମଣ୍ଡଳୀରେ 2 ଦିବ୍ୟାଙ୍ଗ ପରିଚାଳିତ ବୁଥ୍ ସ୍ଥାପନ କରାଯାଇଛି। ସମସ୍ତ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯିବା ସହିତ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ତ୍ୱରିତ ସହାୟତା ପ୍ରଦାନକାରୀ ଟିମ୍, ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ସିସି କ୍ୟାମେରା ଆଦି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ପ୍ରାୟ 3.5 କୋଟିରୁ ଉର୍ଦ୍ଧ୍ୱ ଭୋଟର ସେମାନଙ୍କର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରୁଛନ୍ତି। ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ତଥା ସୁରୁଖୁରୁରେ ସମାପ୍ତ କରିବା ଲାଗି ନିର୍ବାଚନ ଆୟୋଗ ସେଠାରେ କେନ୍ଦ୍ରୀୟ ସଶକ୍ତ ପୁଲିସ୍ ବାହିନୀର 2,407 କମ୍ପାନୀ ନିୟୋଜିତ କରିଛନ୍ତି। ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 29 ବୁଧବାର ଦିନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ଦେଇ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହାର ଉତ୍ତର 24 ଘଣ୍ଟା ମଧ୍ୟରେ ଦାଖଲ କରିବା ଲାଗି ଆୟୋଗ ଶ୍ରୀ ଖଡ୍ଗେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଖଡ୍ଗେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏଭଳି ମନ୍ତବ୍ୟ ଦେଇଥିଲେ। ଏ ସମ୍ପର୍କରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏବଂ ବିଜେପିର ଅନ୍ୟ ନେତୃବୃନ୍ଦଙ୍କ ନିକଟରୁ ନିର୍ବାଚନ ଆୟୋଗ ଏହି ଅଭିଯୋଗ ପାଇବା ପରେ ଏଭଳି ପଦକ୍ଷେପ ନେଇଛନ୍ତି। ଉତ୍ତରାଞ୍ଚଳ ଆଞ୍ଚଳିକ କୃଷି ସମ୍ମିଳନୀ ଆସନ୍ତାକାଲି ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ଗତକାଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତି ଅନୁଯାୟୀ ଆସନ୍ତାକାଲିର ସମ୍ମିଳନୀ ହେଉଛି ଦେଶର ବିଭିନ୍ନ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଏ ସମ୍ପର୍କିତ କ୍ଷତ୍ରିୟ ବୈଠକଗୁଡ଼ିକର ଏକ ଅଂଶ। ଏତଦ୍ବ୍ୟତୀତ ଆସନ୍ତା ମାସ 28 ଓ 29 ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀ ଅନୁଷ୍ଠିତ ହେବ। କୃଷକଙ୍କର କଲ୍ୟାଣ ତଥା ଉତ୍ପାଦନ ବୃଦ୍ଧି ଏବଂ କୃଷି କ୍ଷେତ୍ରରେ ଡିଜିଟାଲ୍ ରୂପାନ୍ତରୀକରଣ ସମ୍ମିଳନୀର କାର୍ଯ୍ୟକାରିତା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ଜାତୀୟ ସମ୍ମିଳନୀରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ। ବିଶେଷକରି କୃଷି ଋଣ, କିଷାନ କ୍ରେଡିଟ୍ କାର୍ଡ, କୃଷି ଭିତ୍ତିଭୂମି ପାଣ୍ଠି, ଉଦ୍ୟାନ କୃଷି, ଡାଲି ଓ ତୈଳବୀଜ ମିଶନ, ଡିଜିଟାଲ କୃଷି, ସାର ପରିଚାଳନା ଏବଂ ବିପଣନ ସଂସ୍କାର ଆଦି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଏହି ସମ୍ମିଳନୀରେ ସ୍ଥାନ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ କରାଯିବ ନାହିଁ ବୋଲି ଇରାନ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନ ପକ୍ଷରୁ କୁହାଯାଇଛି ଯେ ଇରାନର ବିଭିନ୍ନ ବନ୍ଦରଗୁଡ଼ିକରେ ଆମେରିକା ପକ୍ଷରୁ ଇତିମଧ୍ୟରେ ଜାହାଜଗୁଡ଼ିକୁ ଅବରୋଧ କରାଯାଇଛି। ଏହାଦ୍ୱାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି ବୋଲି ଇରାନ କହିଛି। ତେବେ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ଇରାନ ସବୁବେଳେ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ମାସୁଦ ପେଜେକ୍ସିଆନ କହିଛନ୍ତି। ପ୍ରତିଶ୍ରୁତି ଭଙ୍ଗ, ବିଭିନ୍ନ ବନ୍ଦରଗୁଡ଼ିକରେ ଜାହାଜଗୁଡ଼ିକୁ ଅବରୋଧ କରିବା ତଥା ଭୟ ଦେଖାଇବା ଆଦି ପ୍ରକ୍ରିୟା ଏହି ଶାନ୍ତି ଆଲୋଚନାର ମୁଖ୍ୟ ପ୍ରତିବନ୍ଧକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଜର୍ମାନର କିଲ୍ସ୍ଥିତ TKMS ବୁଡ଼ାଜାହାଜ ନିର୍ମାଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ତାଙ୍କ ଜର୍ମାନ ପ୍ରତିପକ୍ଷ ବୋରିସ୍ ପିଷ୍ଟୋରିୟସ୍ ମଧ୍ୟ ତାଙ୍କ ସହିତ ଏହି କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ଆପୋଷ ସ୍ୱାର୍ଥଜଡ଼ିତ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ମାର୍ଗ ପ୍ରଶସ୍ତ ହୋଇଛି। ବୁଡ଼ାଜାହାଜ ନିର୍ମାଣ ଦିଗରେ ଜର୍ମାନ ବ୍ୟବହାର କରୁଥିବା ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଭାରତ ଭିଏତନାମ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଗତକାଲି ଦୁଇ ଦେଶ ମଧ୍ୟରେ ନୂଆଦିଲ୍ଲୀଠାରେ ଫଳପ୍ରଦ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଭିଏତନାମର ଉପବୈଦେଶିକ ବ୍ୟାପାର ମନ୍ତ୍ରୀ ଗୁଏ ମାନ୍ କୁଙ୍ଗ୍ ଗତକାଲି ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ପି କୁମାରନଙ୍କ ସହିତ ଏହି ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀ ସମ୍ପର୍କରେ ମଧ୍ୟ ଏହି ଅବସରରେ ସମୀକ୍ଷା କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତର ବୟନଶିଳ୍ପ କ୍ଷେତ୍ର, ହସ୍ତତନ୍ତ ସମେତ ବୟନଶିଳ୍ପ ସାମଗ୍ରୀର ରପ୍ତାନୀ ପରିମାଣ ଚଳିତ ଆର୍ଥିକ ବର୍ଷରେ 316,334 କୋଟି ଟଙ୍କା ଅତିକ୍ରମ କରିଛି, ଯାହାକି ପୂର୍ବବର୍ଷ ତୁଳନାରେ 2.1% ଅଧିକ। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବିଶ୍ୱ ବଜାରରେ ଭାରତର ବୟନଶିଳ୍ପର ଚାହିଦା ବୃଦ୍ଧି ପାଇଛି ବୋଲି ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏକ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବିନା ଦିଲ୍ଲୀରେ କୌଣସି ଯାନକୁ ଇନ୍ଧନ କେନ୍ଦ୍ରଗୁଡ଼ିକରେ ପେଟ୍ରୋଲ, ଡିଜେଲ, ସିଏନ୍ଜି କିମ୍ବା ଏଲ୍ପିଜି ଦିଆଯିବ ନାହିଁ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଜାତୀୟ ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଦିଲ୍ଲୀର ବାୟୁର ମାନକୁ ଅଧିକ ଉନ୍ନତ କରିବା ସହିତ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ଲାଗି ବଦ୍ରିନାଥ ଧାମ ପୋର୍ଟାଲ୍ଗୁଡ଼ିକୁ ଆଜି ସକାଳ 6:15 ଖୋଲାଯାଇଛି। ଶ୍ରଦ୍ଧାଳୁମାନେ ଯେଭଳି ସୁରକ୍ଷିତ ଭାବେ ତୀର୍ଥଯାତ୍ରା କରିପାରିବେ ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିଭଳି ଗତକାଲି ଶ୍ରଦ୍ଧାଳୁଙ୍କ ଲାଗି କେଦାରନାଥ ଧାମର ପୋର୍ଟାଲ୍ଗୁଡ଼ିକ ଖୋଲାଯାଇଥିବା ବେଳେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ଲାଗି ତୀର୍ଥଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାଯାଇଛି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 40 ରନ୍ରେ ପରାସ୍ତ କରିଛି। ଗତ ସନ୍ଧ୍ୟାରେ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 169 ରନ୍ କରିଥିଲା। 160 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 18 ଓଭରରେ 119 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ରବୀନ୍ଦ୍ର ଜାଡେଜା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରାଜସ୍ଥାନ ରୟାଲ୍ସ 7 ମ୍ୟାଚ୍ରୁ 10 ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କ୍ରମାଗତ 4ର୍ଥ ପରାଜୟ ପରେ 9ମ ସ୍ଥାନରେ ରହିଛି। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ମହିଳା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ 9 ୱିକେଟ୍ରେ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 192 ରନ୍ କରିଥିଲା। 193 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର 1 ୱିକେଟ୍ ହରାଇ 16 ଓଭର ଓ 3ଟି ବଲ୍ରେ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହେଲା ମତଦାନ। ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍ର ଅସ୍ତ୍ରବିରତି ଉଲ୍ଲଙ୍ଘନ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ କରାଯିବ ନାହିଁ ବୋଲି ଇରାନ୍ର ସ୍ପଷ୍ଟୋକ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 40 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।